ആകാശവാണി ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କର ଯୋଗଦାନ ବେଟି ବଚାଓ ବେଟି ପଢ଼ାଓ ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିଛି କହିଲେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସ୍ୱିଜରଲ୍ୟାଣ୍ଡର ଡଭୋସ୍ଠାରେ ସ୍ୱିସ୍ ସଂଘୀୟ ରେଳବାଇ ପ୍ରତିନିଧିଙ୍କୁ ଭେଟିଛନ୍ତି। ଇପିଏଫ୍ଓ ଗତବର୍ଷ ନଭେମ୍ବରରେ 14,63,000 ସଦସ୍ୟଙ୍କୁ ସାମିଲ କରିଛି। ତୁର୍କୀର ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁସଂଖ୍ୟା 76କୁ ବୃଦ୍ଧି ଏବଂ ହକି ଇଣ୍ଡିଆ ଲିଗ୍ର ପୁରୁଷ ବର୍ଗରେ ଆଜି ଶ୍ରୀଚି ରାହା ବେଙ୍ଗଲ୍ସ ଟାଇଗର୍ସ ଏବଂ ଦିଲ୍ଲୀ ଏସ୍ଜି ପାଇପର୍ସ ମଧ୍ୟରେ ହେବ ମୁକାବିଲା। ବେଟି ବଚାଓ ବେଟି ପଢ଼ାଓ ଅଭିଯାନର ଆଜି 10 ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହା ଏବେ ଜନ ଆନ୍ଦୋଳନରେ ପରିଣତ ହୋଇଛି। ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କର ଯୋଗଦାନ ଯୋଗୁଁ ନୂତନ ରୂପାନ୍ତରଣ ସମ୍ଭବ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ କହିଛନ୍ତି ଶିଶୁକନ୍ୟାମାନେ ଶିକ୍ଷାର ସୁବିଧା ପାଇବା ସହ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସୁଯୋଗ ପାଇପାରିଛନ୍ତି। ସେ କହିଛନ୍ତି ଯେଉଁସବୁ ଜିଲ୍ଲାରେ ଲିଙ୍ଗ ଅନୁପାତ ଅତ୍ୟନ୍ତ କମ୍ ଥିଲା ସେହିସବୁ ସ୍ଥାନରେ ପୂର୍ବାପେକ୍ଷା ଅନେକ ଉନ୍ନତି ଘଟିଛି, ଫଳରେ ଲିଙ୍ଗଗତ ସମାନତା ଆଣିବା ଦିଗରେ ଏହି ଅଭିଯାନ ଜନଜାଗରଣ ସୃଷ୍ଟି କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଭଳି ଐତିହାସିକ ସଫଳତା ଆଣିବା ଦିଗରେ ପ୍ରୟାସ କରିଥିବା ବ୍ୟକ୍ତି ଏବଂ ସଂସ୍ଥାଗୁଡ଼ିକୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି। ତୃଣମୂଳ ସ୍ତରରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନକୁ ଯେଉଁମାନେ ବ୍ୟାପକ କରିବାରେ ହିତଧାରକ ପାଲଟିଛନ୍ତି ସେମାନଙ୍କୁ ପ୍ରଧାନମନ୍ତ୍ରୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଝିଅମାନଙ୍କର ଅଧିକାରକୁ ସୁରକ୍ଷିତ ରଖିବା, ସେମାନଙ୍କ ପାଇଁ ଶିକ୍ଷା ସୁନିଶ୍ଚିତ କରିବା ଏବଂ ବିନା ପକ୍ଷପାତିତାର ସମାଜ ଗଠନ କରିବା ଲାଗି ସେ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଏହି ଅବସରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ସଶସ୍ତ୍ର ବାହିନୀ, ଅର୍ଦ୍ଧସାମରିକ ବାହିନୀ, ଦିଲ୍ଲୀ ପୁଲିସ୍, ଛାତ୍ରୀ ଏବଂ ଅଙ୍ଗନବାଡ଼ି କର୍ମୀ ପ୍ରମୁଖ ଅଂଶଗ୍ରହଣ କରିଛନ୍ତି। ଯୋଜନାର 10 ବର୍ଷ ପୂର୍ତ୍ତି 8 ମାର୍ଚ୍ଚ ଆନ୍ତର୍ଜାତିକ ମହିଳା ଦିବସ ପର୍ଯ୍ୟନ୍ତ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି। ସୂଚନାଯୋଗ୍ୟ, ଦେଶରେ ଲିଙ୍ଗଗତ ସନ୍ତୁଳନକୁ ବଜାୟ ରଖିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ 2015 ଜାନୁଆରୀ 22 ତାରିଖରେ ହରିୟାଣାର ପାନିପତ୍ଠାରେ ବେଟି ବଚାଓ ବେଟି ପଢ଼ାଓ ଯୋଜନାର ଶୁଭାରମ୍ଭ କରିଥିଲେ। ଇତିମଧ୍ୟରେ ଏହି ଯୋଜନା ଉଲ୍ଲେଖନୀୟ ସଫଳତା ହାସଲ କରିଛି। 2014-15 ଲିଙ୍ଗଗତ ଅନୁପାତ 918 ଥିଲାବେଳେ ଗତ ଆର୍ଥିକ ବର୍ଷରେ ଏହା 930କୁ ବୃଦ୍ଧି ପାଇଛି। ମାଧ୍ୟମିକ ସ୍ତରରେ କନ୍ୟା ସନ୍ତାନଙ୍କ ନାମଲେଖା 75.51%ରୁ ବୃଦ୍ଧି ପାଇ 78%ରେ ପହଞ୍ଚିଛି। ସମଗ୍ର ଦେଶରେ 4 କୋଟିରୁ ଅଧିକ ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଖୋଲାଯାଇଛି। ବେଟି ବଚାଓ ବେଟି ପଢ଼ାଓ ଅଭିଯାନର ଏକ ଅଂଶସ୍ୱରୂପ ଏହି ଆକାଉଣ୍ଟରେ ଅଭିଭାବକ ସର୍ବନିମ୍ନ 250 ଟଙ୍କା ଦାଖଲ କରି ଜମାଖାତା ଖୋଲିପାରିବେ। ଅର୍ଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ଯୋଜନାରେ ବାର୍ଷିକ 8.2% ସୁଧ ପ୍ରଦାନ କରାଯାଉଛି। କନ୍ୟା ସନ୍ତାନଙ୍କର ଉଜ୍ଜଳ ଭବିଷ୍ୟତ ପାଇଁ ପୁଞ୍ଜିନିବେଶକୁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ଅନ୍ତର୍ଭୁକ୍ତିକରଣ ଓ ମହିଳା ସଶକ୍ତିକରଣକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଯୋଜନା ପ୍ରବର୍ତ୍ତନ କରାଯାଇଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସ୍ୱିଜରଲ୍ୟାଣ୍ଡର ଡାଭୋସ୍ଠାରେ ସ୍ୱିସ୍ ସଂଘୀୟ ରେଳବାଇ ପ୍ରତିନିଧିଙ୍କୁ ଭେଟିଛନ୍ତି। ଏହି ଅବସରରେ ଅନୁଷ୍ଠିତ ବୈଠକରେ ରେଳବାଇର ସୁରକ୍ଷା ସମ୍ବନ୍ଧୀୟ ପ୍ରଯୁକ୍ତି ଓ ମରାମତି ସଂକ୍ରାନ୍ତରେ ଆଲୋଚନା କରାଯାଇଛି। ଏହା ପୂର୍ବରୁ ଶ୍ରୀ ବୈଷ୍ଣବ ସେଣ୍ଟ ମାଗ୍ରେଥେନ୍ ସ୍ଥିତ ଷ୍ଟାଡଲର ରେଲୱେ ମରାମତି କାରଖାନା ବୁଲି ଦେଖିଥିଲେ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଇପିଏଫ୍ଓ ଗତବର୍ଷ ନଭେମ୍ବରରେ 14,63,000 ସଦସ୍ୟଙ୍କୁ ସାମିଲ କରିଛି। ଅକ୍ଟୋବର 2024 ତୁଳନାରେ ଏହା 9.7% ଅଧିକ ସଦସ୍ୟଙ୍କୁ ଯୋଡ଼ିଥିବା ଜଣାପଡ଼ିଛି। ଦେଶରେ ବଢ଼ୁଥିବା ନିଯୁକ୍ତି ସୁଯୋଗ, କର୍ମଚାରୀଙ୍କ ସୁବିଧା ନେଇ ସଚେତନତା ବୃଦ୍ଧି ଏବଂ ଇପିଏଫ୍ଓର ସଫଳ ଯୋଜନା ଯୋଗୁଁ କର୍ମଚାରୀଙ୍କ ସଂଖ୍ୟା ବଢ଼ିଥିବା ନେଇ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଇପିଏଫ୍ଓର ସୂଚନା ଅନୁଯାୟୀ ଗତ ନଭେମ୍ବରରେ 8,74,000 ନୂଆ ସଦସ୍ୟ ସାମିଲ ହୋଇପାରିଛନ୍ତି। ନୂଆ ପେରୋଲ୍ ତଥ୍ୟ ଅନୁଯାୟୀ 18-25 ବର୍ଷ ବୟସ ବର୍ଗ ମଧ୍ୟରେ 4,81,000 ନୂଆ ସଦସ୍ୟ ହୋଇଛନ୍ତି। ସେହିପରି ପାଖାପାଖି 2,40,000 ନୂଆ ମହିଳା କର୍ମଚାରୀ ଇପିଏଫ୍ଓରେ ଯୋଡ଼ି ହୋଇଛନ୍ତି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତୁର୍କୀର ଉତ୍ତର ପଶ୍ଚିମାଞ୍ଚଳରେ ଏକ ହୋଟେଲରେ ଗତକାଲି ଏକ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁସଂଖ୍ୟା 76କୁ ବୃଦ୍ଧି ପାଇଛି। ଏଥିରେ 51 ଜଣ ଆହତ ହୋଇଛନ୍ତି। ସେଠାରୁ 230 ଜଣ ଅତିଥିଙ୍କୁ ଉଦ୍ଧାର କରାଯାଇଛି। ତୁର୍କୀର ଆଭ୍ୟନ୍ତରୀଣ ମନ୍ତ୍ରୀ ଅଲି ଏଲିର୍କିଆ କହିଛନ୍ତି ଯେ ବାରମହଲା ବିଶିଷ୍ଟ ଏହି ହୋଟେଲରେ ଗତକାଲି ରାତି 3:30 ସମୟରେ ନିଆଁ ଲାଗିଯାଇଥିଲା। କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାର ତଦନ୍ତ ପାଇଁ 6 ଜଣିଆ ଟିମ୍ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଡାଭୋସ୍ଠାରେ ବିଶ୍ୱ ଅର୍ଥନୈତିକ ଫୋରମର ପ୍ରଥମ ଦିନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ବିଭିନ୍ନ କମ୍ପାନୀ ସହ 6,25,457 କୋଟି ଟଙ୍କାର ପୁଞ୍ଜିନିବେଶ ରାଜିନାମାରେ ସ୍ୱାକ୍ଷର କରିଛନ୍ତି। ମହାରାଷ୍ଟ୍ରରେ ପୁଞ୍ଜିନିବେଶ କରିବା ନେଇ ସେ ବିଭିନ୍ନ କମ୍ପାନୀର ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେଥିମଧ୍ୟରେ ଟାଟା ଗ୍ରୁପ୍ର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍ଙ୍କ ସହ ହୋଇଥିବା କଥାବାର୍ତ୍ତା ବେଳେ ମହାରାଷ୍ଟ୍ରରେ ଟାଟା ଗ୍ରୁପ୍ 30,000 କୋଟି ଟଙ୍କାର ପୁଞ୍ଜିନିବେଶ କରିବ ବୋଲି ଜଣାପଡ଼ିଛି। ଏହି ଅବସରରେ ଶ୍ରୀ ଫଡ଼ନବିସ୍ କାର୍ଲସବର୍ଗ ଗ୍ରୁପ୍, ଲୁଲୁ ଗ୍ରୁପ୍, ରିନ୍ୟୁ ପାୱାର, ସେନିଷ୍ଟର ଇଲେକ୍ଟ୍ରିକ୍, ମାଷ୍ଟରକାର୍ଡ, କଗ୍ନିଜାଣ୍ଟ ସମେତ ଅନେକ କମ୍ପାନୀର ବରିଷ୍ଠ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। କାଲିଫର୍ଣ୍ଣିଆ ନିଆଁ ଯୋଗୁଁ ସମ୍ପୃକ୍ତ ଅଞ୍ଚଳରେ ବାୟୁ ଗୁଣବତ୍ତା ଖରାପ ସ୍ତରରେ ପହଞ୍ଚିଥିବାରୁ ଦକ୍ଷିଣ କାଲିଫର୍ଣ୍ଣିଆର ଜନସାଧାରଣଙ୍କୁ ବାହାରକୁ କମ୍ ଯିବାକୁ ଆମେରିକୀୟ ଜାତୀୟ ପାଣିପାଗ ସର୍ଭିସ୍ ଏନ୍ଡବ୍ଲ୍ୟୁଏସ୍ ପକ୍ଷରୁ ପରାମର୍ଶ ଦିଆଯାଇଛି। ପାଣିପାଗ ସଂସ୍ଥା ପକ୍ଷରୁ ଜାରି କରାଯାଇଥିବା ସତର୍କ ସୂଚନା ଅନୁଯାୟୀ ସାଉଥ୍ କୋଷ୍ଟ ଏୟାର ବେସିନ୍, କୋଚଲା ଭାଲି ଓ ଇଷ୍ଟର୍ଣ୍ଣ ରିଭର୍ସ ସାଇଡ୍ କାଉଣ୍ଟିରେ ବାୟୁ ଗୁଣବତ୍ତା ଅତି ଖରାପ ସ୍ତରରେ ପହଞ୍ଚିଛି। ସୂଚନାଯୋଗ୍ୟ, ନିକଟରେ କାଲିଫର୍ଣ୍ଣିଆରେ ଲାଗିଥିବା ନିଆଁ ଯୋଗୁଁ 27 ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ 12,300 ଘର ନିଆଁ ଯୋଗୁଁ ଭସ୍ମୀଭୂତ ହୋଇଯାଇଛି। ଝାଡ଼ଖଣ୍ଡ ବୋକାରୋ ଜିଲ୍ଲାର ନୱାଡିହଠାରେ ଝାଡ଼ଖଣ୍ଡ ପୁଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି। ଏଥିରେ 2 ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଥିବା ବେଳେ 2 ଜଣ ପୁଲିସ୍ ଆହତ ହୋଇଥିବା ଏକ ସୂତ୍ରରୁ ଜଣାପଡ଼ିଛି। ଆଜି ସକାଳୁ ମାଓବାଦୀମାନଙ୍କୁ ଧରିବା ଲାଗି ସର୍ଚ୍ଚ ଅପରେସନ୍ ଜାରି ରହିଛି। ଇଣ୍ଡୋନେସିଆରେ ଜାଭା ପ୍ରଦେଶ ଅନ୍ତର୍ଗତ ପଙ୍କାଲୋଙ୍ଗଠାରେ ଭୂସ୍ଖଳନ ଯୋଗୁଁ ଅଦ୍ୟାବଧି 19 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 9 ଜଣ ନିଖୋଜ ଅଛନ୍ତି ବୋଲି ସରକାରୀ ଭାବେ କୁହାଯାଇଛି। ହକି ଇଣ୍ଡିଆ ଲିଗ୍ର ପୁରୁଷ ବର୍ଗରେ ଆଜି ଶ୍ରୀଚି ରାହା ବେଙ୍ଗଲ ଟାଇଗର୍ସ ଏବଂ ଦିଲ୍ଲୀ ଏସ୍ଜି ପାଇପର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ପୁରୁଷ ବର୍ଗରେ ଗତକାଲି ୟୁପି ରୁଦ୍ରସ୍ ବିଜୟୀ ହୋଇଛି। ରାଉରକେଲାର ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ରୁଦ୍ରସ୍ ଟିମ୍ ଗୁନାସିକାକୁ 2-0 ଗୋଲ୍ରେ ପରାସ୍ତ କରିଛି। ୟୁପି ରୁଦ୍ରସ୍ 8ଟି ମ୍ୟାଚ୍ରୁ 5ଟି ବିଜୟ ସହ 15 ପଏଣ୍ଟ ପାଇ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଟିମ୍ ଗୁନାସିକା 8ଟି ମ୍ୟାଚ୍ରୁ 2ଟି ବିଜୟ ସହ 7 ପଏଣ୍ଟ ପାଇ ସପ୍ତମ ସ୍ଥାନରେ ରହିଛି। ଆଜି ଦିଲ୍ଲୀ ଏସ୍ଜି ପାଇପର୍ସ ଏବଂ ସୁରମା ହକି କ୍ଲବ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଅନ୍ୟପକ୍ଷରେ ମହିଳା ବର୍ଗରେ ଓଡ଼ିଶା ୱାରିୟର୍ସ ସୁରମା ହକି କ୍ଲବ୍କୁ ପରାସ୍ତ କରିଛି। ରାଞ୍ଚିର ଜୟପାଲ ସିଂ ମୁଣ୍ଡା ହକି ଷ୍ଟାଡିୟମଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଓଡ଼ିଶା ୱାରିୟର୍ସ ସୁଟ୍ଆଉଟ୍ ଜରିଆରେ 2-0 ଗୋଲ୍ରେ ବିଜୟ ହାସଲ କରିଛି। ଭାରତ ଇଂଲଣ୍ଡ 5ଟିକିଆ T20 କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି କୋଲକାତାର ଇଡେନ୍ ଗାର୍ଡେନ୍ଠାରେ ସନ୍ଧ୍ୟା 7ଟାରେ ଖେଳାଯିବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳରେ ଦ୍ରୁତ ବୋଲର ମହମ୍ମଦ ସାମି ସାମିଲ ହୋଇଛନ୍ତି। ନଭେମ୍ବର 2023 ଅଷ୍ଟ୍ରେଲିଆ ବିରୋଧରେ ଦିନିକିଆ ଅନ୍ତର୍ଜାତୀୟ ବିଶ୍ୱକପ୍ ପରେ ଏବେ ସାମିଲ ଦଳକୁ ଫେରିଛନ୍ତି। ଏହାପରେ ଚେନ୍ନାଇ, ରାଜକୋଟ, ପୁଣେ ଏବଂ ମୁମ୍ବାଇଠାରେ ପରବର୍ତ୍ତୀ T20 ମ୍ୟାଚ୍ଗୁଡ଼ିକ ଖେଳାଯିବ। ଆସନ୍ତା ମାସ 6 ତାରିଖରୁ 3ଟିକିଆ ଦିନିକିଆ ଅନ୍ତର୍ଜାତୀୟ ସିରିଜ୍ ଆରମ୍ଭ ହେବ। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଓଡ଼ିଶା ଏଫ୍ସି ଏବଂ ବେଙ୍ଗାଲୁରୁ ଏଫ୍ସି ମଧ୍ୟରେ ବେଙ୍ଗାଲୁରୁଠାରେ ମ୍ୟାଚ୍ ଅନୁଷ୍ଠିତ ହେବ। ପ୍ରଥମ ରାଉଣ୍ଡରେ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମଠାରେ ଖେଳାଯାଇଥିବା ମ୍ୟାଚ୍ରେ ଓଡ଼ିଶା ଏଫ୍ସି 4-2 ଗୋଲ୍ରେ ବେଙ୍ଗାଲୁରୁ ଏଫ୍ସିକୁ ପରାସ୍ତ କରିଥିଲା। ପ୍ରତିଯୋଗିତାରେ ଓଡ଼ିଶା ଏଫ୍ସି ଏପର୍ଯ୍ୟନ୍ତ 16ଟି ମ୍ୟାଚ୍ରୁ 5ଟି ବିଜୟ ସହ 21 ପଏଣ୍ଟ ପାଇ ତାଲିକାର ସପ୍ତମ ସ୍ଥାନରେ ରହିଥିବା ବେଳେ ବେଙ୍ଗାଲୁରୁ ଏଫ୍ସି 16ଟି ମ୍ୟାଚ୍ରୁ 8ଟି ବିଜୟ ସହ 28 ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି। ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କର ଯୋଗଦାନ ବେଟି ବଚାଓ ବେଟି ପଢ଼ାଓ ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିଛି କହିଲେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସ୍ୱିଜରଲ୍ୟାଣ୍ଡର ଡାଭୋସ୍ଠାରେ ସ୍ୱିସ୍ ସଂଘୀୟ ରେଳବାଇ ପ୍ରତିନିଧିଙ୍କୁ ଭେଟିଛନ୍ତି। ଇପିଏଫ୍ଓ ଗତବର୍ଷ ନଭେମ୍ବରରେ 14,63,000 ସଦସ୍ୟଙ୍କୁ ସାମିଲ କରିଛି। ତୁର୍କୀର ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁସଂଖ୍ୟା 76କୁ ବୃଦ୍ଧି ଏବଂ ହକି ଇଣ୍ଡିଆ ଲିଗ୍ର ପୁରୁଷ ବର୍ଗରେ ଆଜି ଶ୍ରୀଚି ରାହା ବେଙ୍ଗଲ୍ସ ଟାଇଗର୍ସ ଏବଂ ଦିଲ୍ଲୀ ଏସ୍ଜି ପାଇପର୍ସ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।